ମୁଁ ହଉଛି ଫାଷ୍ଟ ସେମିଷ୍ଟର ଜଣେ ସଭ୍ୟା, ମୋ ନାଁ ହେଉଛି ସୁରେଖା ନାୟକ। ସବୁ ଭିତର ସିନା ସଫା ହେଇଗଲା, କିନ୍ତୁ ସେ ଫାୟାର ଷ୍ଟେସନ ବସି ଭିତରକୁ ଗଲା ବେଳକୁ ଯୋଉ ଡ୍ରେନ ର ସଠିକ କାର୍ଯ୍ୟକ୍ରମ ହେଇନି, ତାହା ହଉଛି ପାଣିରେ ଡ୍ରେନ ଟା ଆସିଲା ବେଳକୁ ଡ୍ରେନ ରେ ଯୋଉ ପାଣି ଆସୁଛି ତାହା ଠିକ ସେ ମେନ ଡ୍ରେନ ରେ ଯାଇ ହଉନି, ଯାହାଫଳରେ କି ବାଟରେ କିନା ଗଦା ହଉଛି, ଆଉ ବର୍ଷା ହେଲେ ଭିତରକୁ ବସି ଭିତରକୁ ଯାଇ ଆସି ପାରୁନାହାନ୍ତି ଲୋକମାନେ, ବା ଆମେ ସମସ୍ତେ ବହୁତ ହଇରାଣ ହଉଛୁ ଯିବା ଆସିବା କରିବା।